ସାର୍ ମୁଁ ଅସୀମା ପଣ୍ଡା, ଆଜି ଶ୍ରୀ ରେକର୍ଡ଼ସ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଗୋଟେ ବହୁତ ସୁନ୍ଦର ଭଜନ ରେକର୍ଡ଼ିଂ ହେଲା। ନନ୍ଦଲାଲାଙ୍କର ଗୋଟେ ବହୁତ ସୁନ୍ଦର ଗୀତ, ଗୀତଟିକୁ ଲେଖିଛନ୍ତି ଗୀତିକାର ରବି ତ୍ରିପାଠୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଆମ ସମସ୍ତଙ୍କର ପ୍ରିୟ ମୁନୁ ପାଗଳ ଭାଇ। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଏଇ ଗୀତଟି ଭଲ ଲାଗିବ, ସମସ୍ତଙ୍କ ହୃଦୟକୁ ଛୁଇଁବ।